ଗଣପତି ଭଟ୍ଟ ଉପାଖ୍ୟାନ। ମହାରାଷ୍ଟ୍ର ରାଜ୍ୟରୁ କର୍ଣ୍ଣୟାର ଗ୍ରାମରେ ଆଚାର୍ଯ୍ୟ ଗଣପତି ଭଟ୍ଟ ଜନ୍ମଗ୍ରହଣ କରିଥିଲେ। ମହାଗାଣପତ୍ୟ ସମ୍ପ୍ରଦାୟର ସେ ଥିଲେ ପ୍ରଖ୍ୟାତ ପ୍ରବକ୍ତା। ଗଣେଶ ଭଗବାନଙ୍କର ପରମ ଉପାସକ ରୂପେ ସମଗ୍ର ଭାରତବର୍ଷରେ ତାଙ୍କର ପ୍ରସିଦ୍ଧି ରହିଥିଲା। ତାଙ୍କର ସିଦ୍ଧାନ୍ତ ଥିଲା ଗଣେଶ ବୈ ବ୍ରହ୍ମ ଗଣେଶ ସର୍ବସିଦ୍ଧି, ଅର୍ଥାତ୍ ଗଣପତି ଭଗବାନ ସ୍ୱୟଂ ବ୍ରହ୍ମ। ସେ ସକଳ ସୃଷ୍ଟିର ମୂଳାଧାର, ସେ ହେଉଛନ୍ତି ସର୍ବରୂପ ପରାତ୍ପର ପୂର୍ଣ୍ଣ ବ୍ରହ୍ମ ତଥା ସାକ୍ଷାତ ପରମାତ୍ମା। ଜଣାଯାଏ ଯେ ଏକଦା ମହାରାଷ୍ଟ୍ରରୁ ଗଣପତ୍ୟ ସମ୍ପ୍ରଦାୟର ପ୍ରଧାନ ଆଚାର୍ଯ୍ୟ ଗଣପତି ଭଟ୍ଟ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ। ବେଦ ବେଦାନ୍ତ ଉପନିଷଦ ଆଦି ଧର୍ମଶାସ୍ତ୍ର ଅଧ୍ୟୟନ କରି ସେ ଜାଣିଥିଲେ ଯେ ପରମ ପୁରୁଷ ହେଉଛନ୍ତି ଅଚିନ୍ତ୍ୟ ରୂପ ଓ ସତସୂର୍ଯ୍ୟର ସୁପ୍ରକାଶ ଜ୍ୟୋତି। ଏହି ବ୍ରହ୍ମ ଦର୍ଶନ ନିମନ୍ତେ ଯୋଗ ସାଧନାରୁ ସୂଚନା ପାଇବା ପରେ ସ୍ଥୂଳ ସ୍ୱରୂପ ଧାରଣ କରି ଲୀଳା କରୁଥିବା ବ୍ରହ୍ମଙ୍କ ଦର୍ଶନ ନିମନ୍ତେ ସେ ପୁରୀକୁ ଆଗମନ କରିଥିଲେ। ଦୈବକ୍ରମେ ସେଦିନ ଥିଲା ସ୍ନାନ ପୂର୍ଣ୍ଣିମା। ଗଣପତି ଭଟ୍ଟ ନିଜର ଇଷ୍ଟ ଗଣେଶ ବ୍ୟତୀତ ଅନ୍ୟ କୌଣସି ଦେବତାଙ୍କୁ ଉପାସନା କରୁନଥିଲେ। ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବାହ୍ନରେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କୁ ସ୍ନାନବେଦୀରେ ଦର୍ଶନ କଲେ। ମାତ୍ର ତାଙ୍କର ଆରାଧ୍ୟ ଦେବତା ଗଣପତିଙ୍କର ପ୍ରତିରୂପ ବ୍ରହ୍ମ ଦର୍ଶନ କରିପାରିଲେ ନାହିଁ। ସ୍ନାନ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କୁ ଗଣେଶ ରୂପରେ ନ ଦେଖିବାରୁ ମନ ଦୁଃଖ ତଥା ଅଭିମାନରେ ଶ୍ରୀକ୍ଷେତ୍ରରୁ ବାହୁଡ଼ିବା ପାଇଁ ସେ ଉଦ୍ୟତ ହେଉଥିଲେ। କାରଣ ଯେଉଁ ଧାରଣା ନେଇ ସୁଦୂର ମହାରାଷ୍ଟ୍ରରୁ ଆସିଥିଲେ ତାହା ବ୍ୟର୍ଥ ହେଲା। ତାଙ୍କ ମନରେ କୋହ ଉଠିଥିଲା। ଭକ୍ତବତ୍ସଳ ଶ୍ରୀଜଗନ୍ନାଥ ଗଣପତି ଭଟ୍ଟଙ୍କର ମନ କଥା ଜାଣି ମୁଦିରଥଙ୍କୁ ସ୍ୱପ୍ନାଦେଶ ଦେଇ କହିଥିଲେ, ମୋର ପରମ ଭକ୍ତ ଗଣପତି ଭଟ୍ଟ, ମୋ ଦର୍ଶନରେ ଆତ୍ମତୃପ୍ତି ନ ପାଇ ଅଭିମାନରେ ଫେରିଯାଉଛି, ତାଙ୍କୁ ପୁନଃଦର୍ଶନ ନିମିତ୍ତ ପ୍ରତ୍ୟାବର୍ତ୍ତନ କର। ସ୍ୱପ୍ନାଦେଶ ପ୍ରକାରେ ଗଣପତି ଭଟ୍ଟଙ୍କୁ ମୁଦିରଥ ବହୁ ବୁଝାଇବା ପରେ ସ୍ନାନବେଦୀ ଉପରେ ପୁନଃ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରାଇଲେ। ଗଣପତି ଭଟ୍ଟ ମହାପ୍ରଭୁଙ୍କ ଦୁଇ ବୃହତ୍ କାର ଚକାନୟନକୁ ସନ୍ଦର୍ଶନ କରି ଗଭୀର ସନ୍ତୋଷ ଲାଭ କରିଥିଲେ। ଦର୍ଶନ ସମୟରେ ତାଙ୍କୁ ଲାଗିଲା ସତେ ଯେମିତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ଶ୍ରୀ ଗଣେଶ ରୂପରେ ଦର୍ଶନ ଦେଉଛନ୍ତି। ନିଜକୁ ଅତି ଭାଗ୍ୟବାନ ମନେ କରି ସେ ପରମ ବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କୁ ସ୍ତୁତି କରିବାକୁ ଲାଗିଲେ। ରାମଦାସ ଦାଢ଼ିୟତା ଭକ୍ତିରେ ଏହି ବିଷୟରେ ବର୍ଣ୍ଣିତ ହୋଇଛି। ଗଣପତି ଭଟ୍ଟ ମହାପ୍ରଭୁଙ୍କୁ ସ୍ନାନବେଦୀରେ ଶ୍ରୀ ଗଣେଶ ରୂପେ ଦର୍ଶନ କରିଥିଲେ। ଏହାର ସ୍ମାରକୀ ସ୍ୱରୂପେ ଶ୍ରୀଜଗନ୍ନାଥଙ୍କର ଗଜାନନ ବେଶ ସ୍ନାନ ପୂର୍ଣ୍ଣିମା ଦିନ ଅନୁଷ୍ଠିତ ହୋଇଆସୁଛି। ଏହି ବେଶରେ ଶ୍ରୀ ବଳଭଦ୍ରଙ୍କର ଧଳା ଗଜାନନ ବେଶ ଓ ଶ୍ରୀଜଗନ୍ନାଥଙ୍କର କଳା ଗଜାନନ ବେଶ ହୋଇଥାଏ। ଏଥିରୁ ପ୍ରମାଣିତ ହୁଏ ଯେ ସପ୍ତଦଶ ଶତାବ୍ଦୀରେ ଗଣପତି ଭଟ୍ଟଙ୍କ ପ୍ରଭାବରେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଦିବ୍ୟ ଗଜାନନ ବେଶ ହୋଇଥାଏ। ପାରମ୍ପରିକ ଭାବେ ଗୋପାଳତୀର୍ଥ ମଠ ଓ ରାଘବଦାସ ମଠ ପକ୍ଷରୁ ଗଜାନନ ବେଶ ସାମଗ୍ରୀ ଯୋଗାଇଥାନ୍ତି।